ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ହାଇଦ୍ରାବାଦରେ ଓଡ଼ିଶା ନିବେଶ ସମ୍ମିଳନୀକୁ ମିଳିଛି ସଫଳତା କହିଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼କୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ ପାଇଁ ଟ୍ରିବ୍ୟୁନାଲ୍ର ନିର୍ଦ୍ଦେଶ। କ୍ଷୁଦ୍ର ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 385,405 ଟନ୍ ଧାନ ସଂଗ୍ରହ, ଆସନ୍ତାକାଲି ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଲୋକସଭା ଭବନରେ ହେବ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହାଇଦ୍ରାବାଦରେ ଅନୁଷ୍ଠିତ ଦୁଇଦିନିଆ ଓଡ଼ିଶା ନିବେଶ ସମ୍ମିଳନୀ ଶେଷ କରି ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶା ହେବ ଭାରତର ଅଭିବୃଦ୍ଧି ଇଞ୍ଜିନ୍। ହାଇଦ୍ରାବାଦରେ ଓଡ଼ିଶା ନିବେଶ ସମ୍ମିଳନୀକୁ ଆଶାତୀତ ସଫଳତା ମିଳିଛି। ସମ୍ମିଳନୀରେ 27,650 କୋଟି ଟଙ୍କାର 13 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାସହ 67,000 କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି, ଫଳରେ 56,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
13 ବୁଝାମଣା ପତ୍ର MOU ସ୍ୱାକ୍ଷରିତ ଆମର ହେଇଛି, ସେଥିରେ 27,650 କୋଟି ଟଙ୍କାର ନିବେଶ ପାଇଁ ଆମକୁ ସୁଯୋଗ ମିଳିଛି। ଏହାଦ୍ୱାରା 15,905 ଜଣ ନିଯୁକ୍ତି ମଧ୍ୟ ସୃଷ୍ଟି ହେବା ସ୍କୋପ ଆମ ପାଖକୁ ଆସିଛି। ଏମାନଙ୍କ ଭିତରୁ 9 ଇନ୍ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ ମଧ୍ୟ ସେଥିରେ କରାଯାଇଥିଲା, ଆଉ ଏହାଦ୍ୱାରା ସେଥିରେ ଗୋଟେ ବଡ଼ ସୁଯୋଗ ଆମ ପାଖେ ଆସିଛି। 45,141 କୋଟି ଟଙ୍କାରୁ ଅଧିକ ହେବ ତାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ସେଥିରେ ପ୍ରାୟ 40,435 ଲୋକଙ୍କର ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ମଧ୍ୟ ହୋଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ସମ୍ମିଳନୀରେ ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ଯାନବାହନ ଉତ୍ପାଦନ, ଜୀବ ବିଜ୍ଞାନ, ଧାତୁ, ଔଷଧ ନିର୍ମାତା ଆଦି କମ୍ପାନୀମାନଙ୍କ ସହ ରାଜ୍ୟରେ ନିବେଶ ପାଇଁ ଆଲୋଚନା ହୋଇଛି। ଅଂଶଗ୍ରହଣକାରୀମାନେ ଓଡ଼ିଶାର ନୂତନ ଫାର୍ମା ନୀତିକୁ ସ୍ୱାଗତ କରିବା ସହ ଏହି ଯାତ୍ରାରେ ସହଭାଗୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମହାନଦୀ ଜଳ ବିବାଦ ନେଇ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଛତିଶଗଡ଼କୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ ପାଇଁ ଟ୍ରିବ୍ୟୁନାଲ୍ ପରାମର୍ଶ ଦେଇଛନ୍ତି। ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶାର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ସମ୍ପର୍କରେ ଅବଗତ କରାଇଛନ୍ତି। ଆସନ୍ତା ବର୍ଷ ଏପ୍ରିଲ୍ ମାସରେ ଟ୍ରିବ୍ୟୁନାଲ୍ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସମୟସୀମା ବୃଦ୍ଧି ପାଇଁ ଅନୁମତି ମିଳିଛି। ଏନେଇ ଲିଖିତ ଭାବେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ମିଳିତ ଭାବେ ଜଣାଇବା ପାଇଁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃୟାରୀ ମାସ 7 ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି। ରାଜ୍ୟରେ କ୍ଷୁଦ୍ର ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ୱଳ୍ପ ଜମାକାରୀ 10,000 ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ପାଇବେ। ଲକ୍ଷାଧିକ ଚିଟ୍ଫଣ୍ଡ ଜମାକାରୀ ଟଙ୍କା ଫେରସ୍ତ ପାଇସାରିଥିବା ବେଳେ ବର୍ତ୍ତମାନ ସମୟରେ ସରକାର ଆଉ 5 ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ଜମାକାରୀଙ୍କୁ ପର୍ଯ୍ୟାୟକ୍ରମେ ସମସ୍ତ ଟଙ୍କା ଫେରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସମ୍ମତ କହିଛନ୍ତି। ଆସନ୍ତା ମାସ 31 ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିବ। ଜମାକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ଆଧାର, ପ୍ୟାନ୍, ଭୋଟର କାର୍ଡ ସହ ମୂଳ ଜମା ରସିଦ ଦାଖଲ କରିବାକୁ ପଡ଼ିବ। ଜମାକାରୀମାନେ ଆବଶ୍ୟକୀୟ ଦସ୍ତାବିଜ ସହ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକଙ୍କ ପାଖରେ ଯୋଗାଯୋଗ କଲେ 15 ମଧ୍ୟରେ ଜମା ଟଙ୍କା ଫେରିପାଇବାର ପ୍ରାବଧାନ ରହିଛି। କ୍ଷୁଦ୍ର ଜମାକାରୀମାନେ ଅଧିକ ଜାଣିବା ପାଇଁ 0674239553 ନମ୍ଘରରେ ଯୋଗାଯୋଗ କରିପାରିବେ। ବିକଶିତ ଭାରତ ଜି ରାମ ଜି ବିଲ୍ 2025 ଆଇନରେ ପରିଣତ ହେବା ପରେ ସରକାର ଗ୍ରାମାଞ୍ଚଳରେ ରୋଜଗାରକୁ ସୁନିଶ୍ଚିତ କରିଛନ୍ତି। ବିକଶିତ ଗ୍ରାମ ପଞ୍ଚାୟତରୁ ବିକଶିତ ଭାରତ ଆଡ଼କୁ ଅଗ୍ରସର କରାଇବାରେ ଏହି ଆଇନ ସହାୟକ ହେବା ସହିତ ଏକ ସମୃଦ୍ଧ, ସ୍ଥିର, ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆକୁ ଅଧିକ ମଜବୁତ କରିବ। ଏଥିରେ ବେକାରୀ ଭତ୍ତା ପାଇଁ ଉନ୍ନତ ବ୍ୟବସ୍ଥା, ସଠିକ୍ ସମୟରେ ମଜୁରୀ ପୈଠ, ବିଳମ୍ବ କ୍ଷେତ୍ରରେ କ୍ଷତିପୂରଣ, ଗ୍ରାମସଭା ଦ୍ୱାରା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାଗୁଡ଼ିକ ଭଳି ଅନେକ ସୁବିଧା ରହିଛି। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମନରେଗାର ପରବର୍ତ୍ତୀ ପଦକ୍ଷେପ ହେଉଛି ବିକଶିତ ଭାରତ ଜି ରାମ ଜି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ କହିଛନ୍ତି, ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟଙ୍କୁ ପୂର୍ବ ଯୋଜନା ଅନୁଯାୟୀ 100 ମଜୁରୀ ନିଯୁକ୍ତି ମିଳୁଥିବା ବେଳେ ଏହି ଆଇନ ଦ୍ୱାରା ଏହାକୁ 125 ବୃଦ୍ଧି କରାଯାଇଛି। ଏଥିରେ କାମ ଆବଶ୍ଚନ ନ ହେଲେ, ବେକାରୀ ଭତ୍ତା ଏବଂ ମଜୁରୀ ବିଳମ୍ବ ହେଲେ ଅତିରିକ୍ତ ପରିମାଣର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଚାଷ କାର୍ଯ୍ୟ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀଙ୍କ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ନୂତନ ଆଇନ ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଆରୁହାବୃତ୍ତି 1 ପଞ୍ଚାୟତର ସରପଞ୍ଚ ଗୀତାରାଣୀ ଜେନା ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି,
ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ବିବିଜି ରାମଜୀ 2025 ଉଭୟ ଗୃହରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ମୁଁ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି। ପୂର୍ବରୁ ରହିଥିବା 100 ଦିନର ନିଶ୍ଚିତ ନିଯୁକ୍ତି ବ୍ୟବସ୍ଥାକୁ ଏବେ 125 ଦିନକୁ ବୃଦ୍ଧି ହେବ। 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଅଧୀନରେ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରିବାରେ ଭିବିଜି ରାମଜୀ 2025 ସହାୟକ ହେବ। ଏ ନେଇ ମୁଁ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଧନ୍ୟବାଦ ଦେଉଛି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ ଓଏସ୍ସିବିସିର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ରାଜ୍ୟର ଜନସଂଖ୍ୟାରେ ଏକ ପ୍ରମୁଖ ଅଂଶ ଭାବେ 216ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ସମୁଦାୟ ଓଡ଼ିଶାରେ ବସବାସ କରୁଛନ୍ତି। ଆୟୋଗ କାର୍ଯ୍ୟକ୍ଷମ ନଥିବାରୁ ଏହି ବର୍ଗର ଲୋକମାନେ ଶିକ୍ଷା, ନିଯୁକ୍ତି ଏବଂ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ଜାତିକୁ ଏସ୍ସିବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗର ସମାଧାନ ଏବଂ ପଛୁଆବର୍ଗଙ୍କ ପାଇଁ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ଓଏସ୍ସିବିସିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାମାଜିକ ନ୍ୟାୟ ପ୍ରଦାନ ଏବଂ ପଛୁଆବର୍ଗ ଲୋକଙ୍କ ଆଶା ଆକାଂକ୍ଷା ପୂରଣକୁ ଦୃଷ୍ଟିରେ ରଖି କମିଶନର ଶୀଘ୍ର ପୁନର୍ଗଠନ ଏକାନ୍ତ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଜାନୁଆରୀ ମାସ 3 ତାରିଖରେ ଓଏସ୍ସିବିସିର ଆୟୋଗଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି। ରାଜ୍ୟରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଧାନ ଉଠାଣ ସମସ୍ୟା ଏବଂ ସମାଧାନ ନେଇ ବିସ୍ତୃତ ଆଲୋଚନା କରାଯିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହିବେ। ବର୍ତ୍ତମାନ ସୁଦ୍ଧା 85,183 ଜଣ ଚାଷୀଙ୍କଠାରୁ 3,85,405 ଟନ୍ ଧାନ ସଂଗ୍ରହ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ 2 ଇଣ୍ଟରନାଲ୍ ଆସେସ୍ମେଣ୍ଟ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। 3,63,910 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଆସନ୍ତା ମାସ 25 ତାରିଖ ମଧ୍ୟରେ ପରୀକ୍ଷା ଖାତା ଦାଖଲ କରିବାକୁ ପରିଷଦ ପକ୍ଷରୁ ସମସ୍ତ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମନଗରଠାରେ ବିଧାୟକ ମେଧା ସମ୍ମାନ 2025କୁ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଏନ୍ଏସି କଲ୍ୟାଣମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ବିଦ୍ୟାଳୟର ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ କରିବା ଏବଂ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ମେଧା ସମ୍ମାନ ପ୍ରୟାସ ଆରମ୍ଭ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋହାହନ ରାଶି ବାବଦରେ ପ୍ରତି ଛାତ୍ରଙ୍କୁ 5,000 ଟଙ୍କା ପ୍ରଦାନ କରାଯିବ। ନିର୍ବାଚନ ମଣ୍ଡଳୀରେ ସର୍ବାଧିକ A1 ଗ୍ରେଡ୍ ପାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ 10,000, ଡ୍ରପ୍ଆଉଟ୍ ହ୍ରାସ କରିବାରେ ସଫଳ ହୋଇଥିବା ପ୍ରଧାନ ଶିକ୍ଷକଙ୍କୁ 10,000 ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଅତିରିକ୍ତ 10,000 ଟଙ୍କା ପ୍ରଦାନ କରାଯିବ। ନବରଙ୍ଗପୁର ଜିଲ୍ଲାର ତେନ୍ତୁଳଖୁଣ୍ଟି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ, ଆରକ୍ଷୀ ଅଧୀକ୍ଷକ ସୁନୀଲ ସମ୍ପଦ ମଡ୍କର ଯୋଗଦେଇ 37 ଅଭିଯୋଗର ଶୁଣାଣି କରିଥିଲେ। ପ୍ରଖ୍ୟାତ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 2012 ମସିହାରେ ଆଜିର ଦିନକୁ ଜାତୀୟ ସ୍ତରରେ ଗଣିତ ଦିବସ ଭାବେ ପାଳନ କରାଯାଉଛି। ଦୈନନ୍ଦିନ ଜୀବନରେ ଗଣିତର ମହତ୍ତ୍ୱ ସହିତ ବିଜ୍ଞାନ, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ ଉଦ୍ଭାବନରେ ଏହି ପାଠର ଭୂମିକା ଅତ୍ୟନ୍ତ ଭାବେ ନିବିଡ଼। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଗଣିତ, କଳା ଏବଂ ନବସୃଜନ। ଭଦ୍ରକ ଜିଲ୍ଲା ପ୍ରଶାସନ, ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ, ଆର୍ଥିକ ସାକ୍ଷରତା ଓ ଅଧିକାର, ସାମାଜିକ ଏବଂ ରାଜନୈତିକ ଅଧିକାର ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଭଦ୍ରକ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟର ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ 7 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ହାଇଦ୍ରାବାଦରେ ଓଡ଼ିଶା ନିବେଶ ସମ୍ମିଳନୀକୁ ମିଳିଛି ସଫଳତା କହିଲେ ମୁଖ୍ୟମନ୍ତ୍ରୀ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼କୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ ପାଇଁ ଟ୍ରିବ୍ୟୁନାଲ୍ର ନିର୍ଦ୍ଦେଶ ଏବଂ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।